ओम शांति। अमृत धारा आध्यात्मिक कार्यक्रम तरफ रो सबो आध्यात्म प्रेमी भाई भणी मानन को स्वागत जणो जी। आज हमें चर्चा करिवा गृहस्थ धर्म एवं सन्यास धर्म। गृहस्थ धर्म कौन, सन्यास धर्म कौन, ए विषय ऊपर कहया पूर्वरो मु प्रथम रे धर्म कौन ता विषय रे क्लारिफिकेशन करिया पई चाहौची। देखंतु आज सारा पृथ्वी रे ताको भी जदि हमें पचारीवा तुमर धर्म कौन, के कहौची मु हिंदू, के कहौची मु मुसलमान, के कहौची मु क्रिश्चियन, विभिन्न धर्म रहिछि दुनिया रे। तो अनेक धर्मर अनुजाई सब दुनिया रही आपन को एमती भी कते जन मिले से कहे नो रिलीजन आमर किसी धर्म फर्म ना एमती भी मिले। तो वास्तव में आज दुनिया रे अनेक धर्मात्मा हो जाने समाज मनीष किछिटा जो दर्शन बा किसी नीति नियम कोड ऑफ कंडक्ट जहाँ को आम कह समाज हित जो सब शिक्षा दे जागुड़ा को फलो करुवा लोक मैंने से मैंने किछी ना किछी धर्मावलंबी निजक मन कर जो धर्मात्मा भिन्न प्रकार शिक्षा मनीष को दे जाती भिन्न भिन्न धर्म नाँ आज समाज में प्रचलित चिंती जीशु ख्रीष्ट जो शिक्षा मनीष को दे जामें से शिक्षा को अनुकरण करुवा लोक मान क्रिश्चियन धर्मावलंबी कहे सेमती महात्मा बुद्ध जो शिक्षा दे जाती जीवन जो मैंने आचरण रे पालन करें बौद्ध धर्म देखित बोली कहे। तो एमती दुनिया रे अनेक धर्मर लोक आम देखुचे। वास्तव में धर्म शब्दर अर्थ कौन आम मैंने सब विज्ञान में पढ़ीचे धर्म अर्थात मौलिक गुण जिंती पदार्थ विज्ञान में पढ़ुले कि लुहार धर्म चुंबकर धर्म। चुंबकर धर्म कौन चुंबक पाखक जदि लुहा कंटा निया जाए चुंबक ताड़ को ऑटोमेटिकली आकर्षित करी थाए। तो लुहा को निज प्रति आकर्षण करिया चुंबकर धर्म अटे। सिंती जलर धर्म सूर्यर धर्म अग्निर धर्म दुनिया जहा कि आम देखुचे सब जिन कि मौलिक गुण अच्छी। मुझे पचार जलर धर्म कौन शीतलता आम जो तृष्णा अच्छी आमको जो शोष हुए आम पा पीले तृष्णा मेटि जाए। सेमती सूर्यर धर्म कौन प्रकाश देवा। तो प्रत्येक जिनसर किछि ना किछि मौलिक गुण रही। आम पदार्थ विज्ञान रे अनेक पदार्थ सब एलिमेंट्स विषय में पढ़ुचे एवं से सब गुडार निज निज मूल धर्म कौन मौलिक धर्म कौन शाश्वत गुण कौन से गुडा सब आम पढ़ीचे। तो धर्म अर्थात मौलिक गुण शाश्वत गुण निज गुण। तो सेमती आज जदि कहा पचरा जाए तुम धर्म कौन समाने सब किए बुद्ध धर्म ख्रीष्ट धर्म किए हिंदू धर्म किए आउ किए कौन धर्म कहते केते जन तो कहे आमर किसी धर्म फर्म ना आमर हूँ मानव धर्म। किंतु वास्तव में बुझा दरकार कि मानवर भी मौलिक गुण कौन। तो वास्तव में आम समस्त जड़े जड़े मनुष्य आत्मा मानव आत्मा एवं आत्मार भी किसी मौलिक गुण अच्छी धर्म अच्छी। सेमती शरीर भी किसी धर्म अच्छी मौलिक गुण अच्छी। शरीर समस्त पांच तत्वर गढ़ा एवं ये पांच तत्वर निज निज गुण निज निज धर्म से समस्त पाखे रही। आत्मार भी निजर गुण समस्त पाखे अच्छी। किंतु वर्तमान समय रे दुनिया रे आम समस्ते संसार रूपी रंगमंच रे अभिनय करी 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 ଆତ୍ମା ଏବଂ ପ୍ରକୃତି ଯାହାଦ୍ୱାରା ଏହି ଶରୀର ଗଢ଼ା ହେଇଛି ଉଭୟ ହିଁ ବାସ୍ତବରେ ତମ ପ୍ରଧାନ ହେଇସାରିଛନ୍ତି। ତେଣୁ ତାଙ୍କର ଯେଉଁ ମୌଳିକ ଗୁଣ ଯେଉଁ ଅରିଜିନାଲ ସ୍ୱରୂପରେ ରହିବା ଉଚିତ ସେଟା ନାହିଁ। ଯେମିତି ମୁଁ ପ୍ରଥମରେ ଆତ୍ମାର ଗୁଣ ଆପଣମାନଙ୍କୁ ଏକ୍ସପ୍ଲେନ୍ କରିବି, ମୁଁ କହୁଥିଲି ଜଳର ଗୁଣ ଶୀତଳତା ବା ଜଳକୁ ବା କୌଣସି ବି ଲିକ୍ୱିଡ ବା ତରଳ ପଦାର୍ଥକୁ କୌଣସି ଗୋଟେ କଣ୍ଟେନରରେ ରଖନ୍ତୁ, ଆପଣ କୌଣସି ଗୋଟେ ପାତ୍ରରେ ରଖନ୍ତୁ, କ'ଣ ହବ ଗୋଟେ ଲେଭେଲ ମେଣ୍ଟେନ କରିକି ସେ ରହେ। ସେମିତି ମଣିଷ ଆମେ ନିଜେ ଯେଉଁ ସ୍ଥିତିରେ ସଦାସର୍ବଦା ରହିବା ପାଇଁ ଚାହୁଁଛେ ସେଇଟା ଆମର ନିଜର ମୌଳିକ ଗୁଣ। ଉଦାହରଣ ରୂପରେ ମୁଁ କହିବି, ଯେମିତି ସମସ୍ତେ ଆମେ ଶାନ୍ତିରେ ରହିବା ପାଇଁ ପସନ୍ଦ କରୁ, ଭଲ ପାଉ, ତ ଯେମିତି ଆମେ ଶାନ୍ତିରେ ରହିବା ପାଇଁ ଆମକୁ ଭଲ ଲାଗୁଛି ବା ସୁଖରେ ଖୁସିରେ ରହିବା ପାଇଁ ଆମକୁ ଭଲ ଲାଗୁଛି, ଦୁଃଖ ଅଶାନ୍ତି ଏସବୁ ଜିନିଷ କାହାକୁ ଭଲ ଲାଗେନି। ତ ଆମ ନିଜ ମୌଳିକ ଆତ୍ମାର ନିଜ ମୌଳିକ ଗୁଣ ହେଲା ଶାନ୍ତି, ସୁଖ, ପ୍ରେମ, ପବିତ୍ରତା, ସମସ୍ତଙ୍କୁ ଭଲ ଲାଗେ। ଏଇ ନିଜର ମୌଳିକ ଗୁଣ ଗୁଡାକୁ ବଜାୟ ରଖିବା ଏବଂ ସେହି ସ୍ଥିତିରେ ସ୍ଥିତ ହୋଇକି ରହିବା ହିଁ ବାସ୍ତବରେ ନିଜ ଧର୍ମରେ ସ୍ଥିତ ହେବା। ଆଜିର ସମାଜରେ ପ୍ରତ୍ୟେକ ମଣିଷ ଭିତରେ ଦୁଃଖ, ଅଶାନ୍ତି, ଅପବିତ୍ରତା ଏସବୁ ଗୁଡା ପଶିଗଲାଣି, ତ ତାହେଲେ ଆମେ କ'ଣ କହିବା? ତ ନିଜର ସ୍ୱଧର୍ମ, ନିଜର ଧର୍ମ ଯୋଉ ରହିବା ଦରକାର, ସେ ଧର୍ମରେ ଆଜି ଆଉ କେହି ସ୍ଥିତ ନାହାନ୍ତି। ଦେଖନ୍ତୁ ଆପଣମାନେ ଯେଉଁମାନେ ବି ଗୀତା ଶାସ୍ତ୍ର ପଢ଼ିଛନ୍ତି, ଗୀତାରେ ଗୋଟେ ବହୁତ ସୁନ୍ଦର ଶବ୍ଦ ଅଛି, ସ୍ୱଧର୍ମେ ନିଧନ ଶ୍ରେୟ ପରଧର୍ମ ଭୟାବହ। ତା ଅର୍ଥ କଣ? କେହି କେହି ଭାବନ୍ତି କି ସ୍ୱଧର୍ମ ଅର୍ଥାତ୍ ମୁଁ ଯଦି ହିନ୍ଦୁ ମୁଁ ମରିଯିବି ପଛେ ମୁସଲମାନ ହେବିନି, ଖ୍ରୀଷ୍ଟିଆନ ହେବିନି, ଯିଏ ଯଦି ଆଉ କୌଣସି ଧର୍ମର ସେ କହୁଛି ଯାହା ବି ହେଇଯାଉ ପଛେ ମୁଁ ଅନ୍ୟ ଧର୍ମ ଦୀକ୍ଷା ନେବିନି। ଲୋକମାନଙ୍କ ଭିତରେ ସେହି ପ୍ରକାର ଧାରଣା ରହିଛି ଅଧିକାଂଶ ଲୋକଙ୍କ ଭିତରେ। ବାସ୍ତବରେ ତାର ପ୍ରକୃତ ଅର୍ଥ କ'ଣ? କି ଆତ୍ମାର ଯେଉଁ ନିଜ ମୂଳ ଧର୍ମ ଶାନ୍ତି, ପବିତ୍ରତା, ସୁଖ, ପ୍ରେମ, ଆନନ୍ଦ, ଏ ଯେଉଁ ଧର୍ମ, ଏ ଧର୍ମରେ ଯଦି ଆତ୍ମା ସ୍ଥିତ ରହେ ତାହେଲେ ବହୁତ ସୁଖଦ ଅନୁଭବ କରେ। କିନ୍ତୁ ଏହି ଧର୍ମକୁ ଛାଡ଼ି ଯଦି ଦୁଃଖ, ଅଶାନ୍ତି, ଅପବିତ୍ରତା, କ୍ରୋଧ ଆଦି ଆଦି ଧାରଣ କରେ ତାହେଲେ କ'ଣ ହେବ? ତାର ପରିଣାମ ବହୁତ ଭୟାବହ ହେବ। କିନ୍ତୁ ପରଧର୍ମ ଅର୍ଥାତ୍ ଯେଉଁଟା ନିଜ ଧର୍ମ ନୁହେଁ, ଅର୍ଥାତ୍ ଅଶାନ୍ତି, ଅପବିତ୍ରତା, ଦୁଃଖ, ଏଗୁଡ଼ା ନିଜ ଧର୍ମ ନୁହେଁ, ଯେତେବେଳେ ଆମେ ଏଇଗୁଡ଼ା ଗୁଣ ଜୀବନରେ ଅବଗୁଣ କହିବା, ଗୁଣ ତ କହିବାନି, ଜୀବନରେ ଧାରଣ କରୁଛେ, ସେତେବେଳେ ଆମର ସ୍ଥିତି ସେମିତି ତଳକୁ ଉପରକୁ ହେଉଛି, ଆମେ ନିଜେ ବି ଦୁଃଖ ଅନୁଭବ କରୁଛେ, ସମାଜ ପ୍ରତି ବି ଦୁଃଖର କାରଣ ହେଇ ପଡୁଛେ। ତ ବାସ୍ତବରେ ଆତ୍ମାର ମୌଳିକ ଧର୍ମ ହିଁ ନିଜର ଧର୍ମ। ଆଉ ଆମେ ସମସ୍ତ ଜଣେ ଜଣେ ଆତ୍ମା, ଆମେ ତ ଶରୀର ନୁହଁ ନା, ଶରୀର ତ ଗୋଟେ ସାଧନ, ଯେମିତି ଆମେ ବସ୍ତ୍ର ପିନ୍ଧୁଛେ, ବସ୍ତ୍ରଟା ଆଜି ଅଛି, ନୂଆ ଅଛି, କିଛି ଦିନ ଗଲା ପରେ ପୁରୁଣା ହେଇଯାଉଛି, ପୁଣି ତାକୁ ଫୋପାଡ଼ି ଦେଉଛେ, ଫାଟିଗଲା ପରେ ପୁଣି ନୂଆ ବସ୍ତ୍ର ପିନ୍ଧୁଛେ। ସେମିତି ଏ ଶରୀର ସଂସାରରେ ଆମେ ଅନେକ ଶରୀର ରୂପୀ ବସ୍ତ୍ର ପରିଧାନ କରୁଛେ ଆଉ ସେଟାକୁ ପୁଣି ପରିତ୍ୟାଗ କରିଦେଉଛେ। ତ ଆମେ ନିଜେ ନିଜେ ଯେଉଁ ମୁଁ କହିବା ଶକ୍ତି ଆମ ଭିତରେ ଅଛି, ଆମେ ସମସ୍ତେ ବାସ୍ତବେ ଆତ୍ମା, ଆଉ ଆତ୍ମାର ଧର୍ମ ହିଁ ନିଜର ଧର୍ମ ଅଟେ। ଶରୀରର ଧର୍ମ ବାସ୍ତବରେ ନିଜର ଧର୍ମ ନୁହେଁ। ଶରୀରର ଧର୍ମ କ'ଣ ତାହେଲେ? ଦେଖନ୍ତୁ ଆମ ଏ ଶରୀର ହାଡ଼ମାଂସର ଗୋଟେ ପୁତୁଳା, ପ୍ରକୃତିର ଯେଉଁ ପାଞ୍ଚଟା ତତ୍ତ୍ୱ ଅଛି ସେ ତତ୍ତ୍ୱରେ ହିଁ ତିଆରି ହୋଇଛି। ପ୍ରକୃତିର ପାଞ୍ଚଟା ତତ୍ତ୍ୱ କ'ଣ? ଆକାଶ, ବାୟୁ, ଅଗ୍ନି, ପୃଥିବୀ, ଜଳ। ଏଇ ଯେଉଁ ପାଞ୍ଚଟା ତତ୍ତ୍ୱ ରହିଛି, ଏ ପାଞ୍ଚଟା ତତ୍ତ୍ୱର ଧର୍ମ, ନିଜ ଗୁଣ, ଆମେ ଯେତେବେଳେ ନିଜକୁ ଶରୀର ବୋଲି ମନେ ପକାଉଛେ, ଏ ଶରୀର ଧର୍ମ ପ୍ରସ୍ଫୁଟିତ ହେଉଛି ବା ଅଭିବ୍ୟକ୍ତ ହେଉଛି। ତ ଶରୀରର ଧର୍ମ ତାହେଲେ ଏଇ ଯେ ପାଞ୍ଚଟା ତତ୍ତ୍ୱର ଧର୍ମ କ'ଣ କ'ଣ ତାହେଲେ ଦେଖନ୍ତୁ। ଆଜି ଦୁନିଆରେ ଏମିତି ଜଣେ ବ୍ୟକ୍ତି କୁହନ୍ତୁ ଯାହା ଭିତରେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଏଇ ଯେ ପାଞ୍ଚଟା ଶତ୍ରୁ କୁହାଯାଏ, ଏ ପାଞ୍ଚଟା ଶତ୍ରୁ କାହା ପାଖରେ ନାହାନ୍ତି? ଏମିତି ଜଣେ ଲୋକ କହିଦିଅନ୍ତୁ ଯାହା ଭିତରେ ଏ ପାଞ୍ଚଟା ବିକାରରୁ କୌଣସି ମନୋବିକାର ଗୋଟେ କିଛି ପରସେଣ୍ଟେଜ ମାତ୍ର ବି ନଥିବ, ଏମିତି କେହି ଅଛି ଦୁନିଆରେ? ସମସ୍ତଙ୍କ ଭିତରେ ଏଇ ଅବଗୁଣ ସବୁ, ଏଇ ମନୋବିକାର ସବୁ ପଶି ସାରିଛି। ତ ଏଇ ବାସ୍ତବରେ ପାଞ୍ଚଟା ବିକାର ହିଁ ଦେହର ଧର୍ମ, ଶରୀରର ଧର୍ମ। କେମିତି? ମୁଁ ଆପଣଙ୍କୁ ଉଦାହରଣ କହୁଛି, ଦେଖନ୍ତୁ ଆମେ ଯେତେବେଳେ ନିଜକୁ ଶରୀର ବୋଲି ଭାବୁଛେ, ସବୁଠୁ ଯୋଉ ପୃଥ୍ୱୀ ତତ୍ତ୍ୱ, ଯୋଉ କ୍ଷିତ ଯାହାକୁ କୁହାଯାଏ, ତାର ଧର୍ମ କ'ଣ ଜାଣିଛନ୍ତି? ପୃଥିବୀର ଧର୍ମ କ'ଣ? ପୃଥିବୀର ମୌଳିକ ଧର୍ମ କ'ଣ? ଅନେକ ଧର୍ମ ରହିଛି, କିନ୍ତୁ ଗୋଟିଏ ଧର୍ମ ହେଲା ମାଧ୍ୟାକର୍ଷଣ ଶକ୍ତି। କୌଣସି ବି ଜିନିଷକୁ ଯଦି ଆପଣ ପୃଥିବୀକୁ ଉପରକୁ ଫିଙ୍ଗି ଦିଅନ୍ତୁ, ଦେଖିବେ ପୃଥିବୀ ନିଜ ଆଡ଼କୁ ତାକୁ ଆକର୍ଷଣ କରିପକାଉଛି। ତ ନିଜ ଆଡ଼କୁ ଆକର୍ଷଣ କରିବା ପୃଥିବୀର ତତ୍ତ୍ୱର କାମ। ସେମିତି ଆମେ ଯେତେବେଳେ ନିଜକୁ ପୃଥିବୀ ବା କ୍ଷିତ ଅନୁଭବ କରୁଛେ, ଦେହ ଅନୁଭବ କରୁଛେ, ତ ଆମ ଭିତରେ କାମ ବିକାର ଜାଗ୍ରତ ହେଉଛି। କାମ ବିକାର, ଜଣଙ୍କର ଅନ୍ୟ ପ୍ରତି ଆକର୍ଷଣ ହେବା, ତାକୁ ହିଁ ତ ଆମେ କାମ ବିକାର କହୁଛୁ। କିଛି ନା କିଛି ବ୍ୟକ୍ତି ତାର ଗୁଣ ବିଶେଷତା ଦ୍ୱାରା ଆକର୍ଷିତ ହୋଇକି ଆମ ଭିତରେ ଯେଉଁ ମନୋବିକାର ସୃଷ୍ଟି ହେଉଛି, କାମନାର ଉଦ୍ରେକ ହେଉଛି, ତାର ମୂଳ କାରଣ ହେଉଛି ଆକର୍ଷଣ। ତେଣୁ ପୃଥ୍ୱୀ ତତ୍ତ୍ୱ ଦ୍ୱାରା କାମ ବିକାର ଆମ ଭିତରେ ଉତ୍ପନ୍ନ ହେଉଛି। ସେମିତି ଅଗ୍ନି ତତ୍ତ୍ୱ ଦ୍ୱାରା ଆମ ଭିତରେ କ୍ରୋଧ ଜାଗ୍ରତ ହେଉଛି। କ୍ରୋଧ ଅଗ୍ନି କୁହାଯାଏ ସେଥିପାଇଁ। ଆଉ ଯେମିତି ପାଣି, ଆମେ ପାଣି ପିଇଲେ ଆମର ତୃଷ୍ଣା ମିଟିଯାଏ, ତ ଜଣକୁ ବହୁତ ଯେମିତି ଶୋଷ ଲାଗୁଥାଏ, ସେ ଗୋଟିଏ ଗୋଟିଏ ବୁନ୍ଦା ପାଣି ପାଇଁ କେତେ ବ୍ୟାକୁଳ ହୁଏ। ସେମିତି ଯାହା ଭିତରେ ଲୋଭ ଜାଗ୍ରତ ହୁଏ, ତା ପାଖରେ କେତେ ଅପର୍ଯ୍ୟାପ୍ତ ସମ୍ପତ୍ତି ଥାଉ ନା କାହିଁକି, କିନ୍ତୁ ଗୋଟିଏ ଗୋଟିଏ ପଇସା ପାଇଁ, ଗୋଟିଏ ଗୋଟିଏ ଟଙ୍କା ପାଇଁ ସେ ମଧ୍ୟ ସେମିତି ବ୍ୟାକୁଳ ହୋଇଥାଏ। ତ ପାଣି ଦ୍ୱାରା ଆମ ଭିତରେ ଲୋଭ ବିକାର ଜାଗ୍ରତ ହେଉଛି। ସେମିତି ବାୟୁ ବାସ୍ତବରେ ମୋହ ବିକାରର ମୂଳ ବା ଆଧାର। ଯେମିତି ଆମେ ବାୟୁକୁ ଶ୍ୱାସ ନେଉଛୁ, ଶ୍ୱାସରେ ଆମେ ଆମ ଶ୍ୱାସ ପ୍ରକ୍ରିୟା ଯେଉଁ ଚାଲୁଛି, ଆମେ ବାୟୁକୁ ନେଉଛୁ ଭିତରକୁ ପୁଣି ଛାଡ଼ୁଛୁ। ତ ଯେମିତି ଆପଣଙ୍କୁ ଗୋଟେ ଦୁଇ ମିନିଟ ପର୍ଯ୍ୟନ୍ତ ଆପଣଙ୍କୁ ଶ୍ୱାସ ନେବା ପାଇଁ ବନ୍ଦ କରି ଦିଆଯାଏ, କ'ଣ ହୁଏ? ଆପଣ ଅଣନିଶ୍ୱାସୀ ହୋଇପଡ଼ିବେ। ହଁ ନା ନାହିଁ? ସମ୍ଭବ? କେମିତି? ଏକଦମ ବିଲକୁଲ ଅଣନିଶ୍ୱାସ ହେଇଯିବେ, ଅଧୈର୍ଯ୍ୟ ହୋଇଯିବେ। ସେମିତି ମା ଯେତେବେଳେ ପୁଅ ପ୍ରତି ବା ଝିଅ ପ୍ରତି, ନିଜ ସନ୍ତାନ ସନ୍ତତି ପ୍ରତି ଯେତେବେଳେ ମୋହ ଜାଗ୍ରତ ହୁଏ, ଯାହା ପ୍ରତି ମୋହ ଥାଏ ତାକୁ ଗୋଟିଏ ମିନିଟ୍ ନ ଦେଖିଲେ ବି ସେମିତି ବ୍ୟତିବ୍ୟସ୍ତ ହୋଇ ପଡ଼େ। ତ ମୋହ ବିକାର ବାୟୁ ତତ୍ତ୍ୱରୁ ଉତ୍ପନ୍ନ ହୁଏ। ସେମିତି ଅହଙ୍କାର ବାସ୍ତବରେ ଆକାଶରେ, ଯେମିତି ଆପଣ କିଛି ଯଦି ଶବ୍ଦ ଉଚ୍ଚାରଣ କରୁଛନ୍ତି, ସେଟା ପ୍ରତିଧ୍ୱନିତ ହୋଇଉଠୁଛି, ଇକୋ ହେଉଛି, ରିସାଉଣ୍ଡ ହେଉଛି। ସେମିତି ଆମ ଭିତରେ ଯେତେବେଳେ ଅହଙ୍କାର ଜାଗ୍ରତ ହୁଏ, ମୁଁ ମୋର ଅନେକ ପ୍ରକାର ଏମିତି ପ୍ରକାର ଅହଙ୍କାର ଜାଗ୍ରତ ହୋଇଉଠେ, ପ୍ରତିଧ୍ୱନି ହୋଇଉଠେ ଭିତରେ। ତ ଯେତେବେଳେ ଆମେ ନିଜକୁ ଶରୀର ବୋଲି ଭାବୁଛେ, ଶରୀରର ପାଞ୍ଚଟା ତତ୍ତ୍ୱ ତାଙ୍କର ନିଜର ମୌଳିକ ଦେଖେଇବେ ନା, ଏବଂ ସେ ପାଞ୍ଚଟା ତତ୍ତ୍ୱର ଧର୍ମ ଗୁଣ ହେଉଛି କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର। ଆଜି ଆମେ ସମସ୍ତେ ଦୁନିଆରେ ନିଜକୁ ଭୁଲି ଯାଇଛେ, ଆମେ କିଏ? ଆମେ ନିଜକୁ ଶରୀର ବୋଲି ମନେ ପକାଉଛେ, ଦେହ ବୋଲି ଭାବୁଛେ, ଯାହାଫଳରେ ଆମ ସମସ୍ତଙ୍କ ଭିତରେ ଏ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦି ଜାଗ୍ରତ ହୋଇସାରିଛି। ଯଦି ଆମେ ନିଜକୁ ଆତ୍ମା ମନେ ପକାଇବା ଏବଂ ଆତ୍ମାର ନିଜର ଗୁଣ, ମୌଳିକ ଧର୍ମ, ମୌଳିକ ଗୁଣଗୁଡ଼ାରେ ଆମେ ଯେତେବେଳେ ସ୍ଥିତ ହେବା, ତାହେଲେ ନିଜେ ବି ସୁଖରେ ଶାନ୍ତିରେ ଖୁସିରେ ଆନନ୍ଦରେ ରହିବା ଏବଂ ସମସ୍ତଙ୍କୁ ସୁଖ ଶାନ୍ତି ଦେଇପାରିବା। ତେଣୁ ପ୍ରଥମ କଥା ହେଲା କି ବାସ୍ତବରେ ଆମ ନିଜ ଧର୍ମ ଜାଣିବା ଦରକାର ଏବଂ ନିଜ ଧର୍ମ ଆତ୍ମାର ଧର୍ମ ଅଟେ। ଯେଉଁ ମାନବ ଧର୍ମ କୁହାଯାଏ ତାହେଲେ ମାନବ ଧର୍ମ କ'ଣ ପୁଣି କାହାକୁ ଜଣା ନାହିଁ। ବାସ୍ତବରେ ଆତ୍ମାର ନିଜ ଗୁଣ ମୌଳିକ ଗୁଣ ସାତୋଟି ଅନାଦି ଗୁଣ ରହିଛି ଏବଂ ଆଦି ଗୁଣ ତ ପୁଣି ଆହୁରି ଅନେକ ଅତି କମରେ 36 ଗୁଣ ରହିଛି। ଅନାଦି ଗୁଣ କ'ଣ କ'ଣ? ଅନାଦି ଗୁଣ ବାସ୍ତବରେ ଆତ୍ମାର ନିଜର ମୌଳିକ ଗୁଣ। ଆମ ସମସ୍ତଙ୍କୁ ଯାହା ଭଲ ଲାଗେ ସେଇଟା ଆମର ନିଜର ମୌଳିକ ଗୁଣ। ସେ ଗୁଣ ଗୁଡ଼ ହେଲା ଜ୍ଞାନ। ସମସ୍ତଙ୍କୁ ଜ୍ଞାନ ଭଲ ଲାଗେ, ଆମେ ବାସ୍ତବରେ ଜ୍ଞାନ ସ୍ୱରୂପ ଅଟୁ। ସେମିତି ପବିତ୍ରତା ଆମ ନିଜର ମୌଳିକ ଗୁଣ। ଅପବିତ୍ର ବ୍ୟକ୍ତି ଅପବିତ୍ର ସ୍ଥାନ କାହାକୁ ଭଲ ଲାଗେନି, ପବିତ୍ର ବ୍ୟକ୍ତି ବାତାବରଣ ସ୍ଥାନ ସମସ୍ତଙ୍କୁ ଭଲ ଲାଗେ। ତେଣୁ ପବିତ୍ରତା ସ୍ୱଚ୍ଛତା ଆମର ନିଜର ମୌଳିକ ଗୁଣ। ସେମିତି ସୁଖ ଶାନ୍ତି ମଧ୍ୟ ନିଜର ମୌଳିକ ଗୁଣ ଏବଂ ଆନନ୍ଦ ପ୍ରେମ ଏବଂ ଶକ୍ତି। ତ ଜ୍ଞାନ ପବିତ୍ରତା ସୁଖ ଶାନ୍ତି ପ୍ରେମ ଆନନ୍ଦ ଏବଂ ଶକ୍ତି ଏ ସାତୋଟି ଗୁଣ ଆତ୍ମାର ମୌଳିକ ଗୁଣ ଅଟେ, ଅନାଦି ଗୁଣ ଅଟେ। ତ ବାସ୍ତବରେ ଆମର ବାସ୍ତବିକ ଧର୍ମ ଶାନ୍ତି ଏବଂ ପବିତ୍ରତା ଅଟେ। ଆପଣମାନେ ଜାଣିଛନ୍ତି ଇସଲାମ ଧର୍ମ ଆମେ କହୁଛେ, ଇସଲାମ ଧର୍ମ, ଇସଲାମ ଶବ୍ଦର ଅର୍ଥ କ'ଣ? ଇସଲାମ ଶବ୍ଦର ଅର୍ଥ ହେଉଛି ଶାନ୍ତି। ତା ସାଙ୍ଗରେ ମିଶନ୍ତି, ପ୍ରଥମ ଥର ପାଇଁ ଦେଖା କରନ୍ତି, ଉଭୟଙ୍କୁ ସେମାନେ ଅଭିନନ୍ଦନ କରନ୍ତି କୋଉ ଶବ୍ଦରେ? ଅସଲାମ ଆଲାଇକୁମ। ଅଧିକାଂଶ ମୁସଲିମ ଭାଇମାନେ ଯେଉଁମାନେ ଉର୍ଦ୍ଦୁ ବି ଜାଣିଛନ୍ତି ତାଙ୍କୁ ପଚାରନ୍ତି ଦେଖିବେ ତାର ଅର୍ଥ କ'ଣ। ଅସଲାମ ଆଲାଇକୁମ ଶବ୍ଦର ଅର୍ଥ ହେଉଛି ବାସ୍ତବରେ ଆପକୁ ଶାନ୍ତି ମିଳେ, ଆପଣଙ୍କୁ ଶାନ୍ତି ମିଳୁ। ତ ଦୁନିଆରେ ସମସ୍ତେ ଶାନ୍ତିରେ ରୁହନ୍ତୁ, ସମସ୍ତଙ୍କ ଜୀବନ ଶାନ୍ତିମୟ ହୋଇଯାଉ, ସେଟା ସେ ଧର୍ମର ଲକ୍ଷ୍ୟ। କିନ୍ତୁ ଆଜି ଆମେ ଦେଖୁଛେ ଧର୍ମ ନାଁରେ କେତେ ପ୍ରକାର ହିଂସା, କେତେ ପ୍ରକାର ନିଜ ନିଜ ଭିତରେ ଲଡ଼େଇ ଝଗଡ଼ା ହୋଇକି ଆଜି ଆମେ ସଂସାରକୁ ନର୍କ କରିସାରିଛେ। ସେମିତି ପ୍ରତ୍ୟେକ ଧର୍ମ ଆପଣ ଦେଖନ୍ତୁ, ବୌଦ୍ଧ ଧର୍ମ ଦେଖନ୍ତୁ, ଜୈନ ଧର୍ମ ଦେଖନ୍ତୁ, ସବୁ ଧର୍ମ, ଖ୍ରୀଷ୍ଟିଆନ ଧର୍ମ, ଦୁନିଆରେ ଶାନ୍ତି ପବିତ୍ରତା ସୁଖରେ ଶାନ୍ତିରେ ଖୁସିରେ ସମସ୍ତେ ରହିବା ପ୍ରତ୍ୟେକ ଧର୍ମାତ୍ମାଙ୍କର ମୂଳ ଉଦ୍ଦେଶ୍ୟ ଏହି ଥିଲା ଏବଂ ସେମାନେ ଯେଉଁ ସବୁ ଶିକ୍ଷା ବି ଦେଇଯାଇଛନ୍ତି ସେଥିପାଇଁ। କିନ୍ତୁ ଆଜି ନିଜ ନିଜ ଭିତରେ ଆମେ କଳହ କ୍ଲେଶ ଦ୍ୱାରା ନିଜ ଭିତରେ ଲଢ଼େଇ ଝଗଡ଼ା କରିକି ଆଜି ଦୁନିଆକୁ ନର୍କ ବନେଇସାରିଛି। ଆମେ ନିଜକୁ ଯେଉଁ ଭାବିଛେ କି ମୋ ଧର୍ମ ଖ୍ରୀଷ୍ଟିଆନ, ମୋ ଧର୍ମ ହିନ୍ଦୁ, ମୋ ଧର୍ମ ମୁସଲମାନ, ବାସ୍ତବରେ ମୁଁ ଗୋଟେ ପ୍ରଶ୍ନ କରିବି ଆପଣମାନଙ୍କୁ, ଆପଣମାନେ ଯଦି ହସ୍ପିଟାଲ ଯାଇଥିବେ କେବେ ଦେଖିଥିବେ, ମୁଁ କିଛିଟା ବ୍ଲଡ୍ ସାମ୍ପଲ ଆପଣମାନଙ୍କୁ ଦେବି, କିଛି ଲୋକଙ୍କୁ ତାଙ୍କଠୁ ରକ୍ତ ନେଇକି ଟେଷ୍ଟ ଟ୍ୟୁବ୍ରେ ଆପଣଙ୍କୁ ଦେବି, ଆପଣ ଚିହ୍ନିପାରିବେ ଏଟା ଖ୍ରୀଷ୍ଟିଆନର ରକ୍ତ, ଏଟା ହିନ୍ଦୁର ରକ୍ତ, ଏଟା ମୁସଲମାନର ରକ୍ତ କହିପାରିବେ? ନବଜାତ ଶିଶୁ କୌଣସି ହସ୍ପିଟାଲରେ ଅନେକ ଛୋଟ ପିଲାଗୁଡ଼ା ଜନ୍ମ ହେଉଛନ୍ତି, ଜନ୍ମ ହେଲା କ୍ଷଣି ମୁଁ 5 କି 10 ଶିଶୁ ନେଇକି ଆସିବି ଆଉ କହିବି, ଆପଣ କହିଦିଅନ୍ତୁ ଦେଖିବା କୋଉ ଶିଶୁ କୋଉ ଧର୍ମର କହିପାରିବେ? ବାସ୍ତବରେ ଆମେ ସବୁ ଏସବୁ ଯେଉଁ ଧର୍ମ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଆଦି ଆଦି କରିଛେ, ଆମେ ନିଜେ ହିଁ ଏସବୁ ଧର୍ମ ତିଆରି କରିଛେ, ଯାହାଫଳରେ ନିଜେ ହିଁ ଆମେ ମରୁଛେ। ମଣିଷ ସମସ୍ତେ ନିଜ ନିଜର ମୌଳିକ ଗୁଣକୁ ହରେଇ ବସାନ୍ତି ଏବଂ ନିଜକୁ ଯେଉଁଟା ନିଜର ଧର୍ମ ନୁହେଁ ସେଟାକୁ ନିଜର ଧର୍ମ ବୋଲି ଭାବି ନିଅନ୍ତି। ଯେତେବେଳେ ଅରାଜକତା ଦେଖାଯାଏ ସେତେବେଳେ ଭଗବାନ ଆସିକରି ପରିଚୟ ଦିଅନ୍ତି। ଆଜି ବାସ୍ତବରେ ଦୁନିଆରେ ଆମେ ସମସ୍ତେ ଭୁଲି ଯାଇସାରିଛେ ଆମର ନିଜର ମୌଳିକ ଧର୍ମ କ'ଣ ଏବଂ ଆଜି ଦୁନିଆରେ ଅନେକ ପ୍ରକାର ଧର୍ମର ଗ୍ଲାନିର ଚିହ୍ନ ଆମେ ଦେଖୁଛେ, ଯେଉଁଟା ପୁରାଣ ଶାସ୍ତ୍ରରେ ଭାରତବର୍ଷରେ ହଜାର ହଜାର ବର୍ଷ ପୂର୍ବରୁ ଲେଖି ଦିଆହେଇଛି। ଧର୍ମଗ୍ଲାନିର ଚିହ୍ନ କ'ଣ ଲେଖି ଦିଆହେଇଛି ଜାଣିଛନ୍ତି? ଆପଣ ପୁରାଣ ପଢ଼ିବେ ଆପଣଙ୍କୁ ଲାଗିବ ଏ 10 ବର୍ଷ 15 ବର୍ଷ 20 ବର୍ଷର ଯେଉଁ ସମାଜର ରୂପରେଖ କିଏ ଜଣେ ଲେଖିକି ଯାଇଛି। ଆମର ପୁରାଣ ଶାସ୍ତ୍ର ହଜାର ହଜାର ବର୍ଷ ପୂର୍ବରୁ ଲେଖା ହେଇଛି, କିନ୍ତୁ ସେଠି ଧର୍ମଗ୍ଲାନିର ଚିହ୍ନ ଯେଉଁଟା ସେହି ସମୟରେ ନଥିଲା ଏବେ ସେଗୁଡ଼ା ଦେଖୁଛେ। ମାତ୍ର 10-20 ବର୍ଷ ଭିତରେ ଯେଉଁ ସବୁ ସମାଜରେ ପରିବର୍ତ୍ତନ ପରିଲକ୍ଷିତ ହୁଏ ସେଗୁଡ଼ା କିଏ ଜଣେ ଲେଖିଦେଇଛି ଶାସ୍ତ୍ର ପୁରାଣରେ? କିନ୍ତୁ ଆମର ପୁରାଣ ଶାସ୍ତ୍ର ତ ହଜାର ହଜାର ବର୍ଷ ପୂର୍ବରୁ ଲେଖାହେଇଛି, ଏବଂ ଶାସ୍ତ୍ରରେ ଧର୍ମଗ୍ଲାନୀର ଚିହ୍ନ କ'ଣ ଲେଖାହେଇଛି କି ଯେତେବେଳେ ଗାଈ ଗୋରୁ ବିଷ୍ଠା ଖାଇବେ, ଅନ୍ନ ସବୁ ପୁଡ଼ିଆରେ ମିଳିବାର ଆରମ୍ଭ ହେବ, ଏବଂ ବ୍ରାହ୍ମଣ ଯେତେବେଳେ ମଦମାଂସ ଖାଇବେ, ମାତାମାନେ କନ୍ୟାମାନେ କେଶ ବିନ୍ୟାସ କରିବେ, ଅର୍ଥାତ୍ ଭିନ୍ନ ପ୍ରକାରର ହେୟାରଷ୍ଟାଇଲ କରିବେ, ଏବଂ କନ୍ୟା ନିଜର ବର ପାଇଁ ସେ ବାପା ମାଙ୍କୁ ଅନୁରୋଧ କରିବ। ଏସବୁ ଚିହ୍ନ ଗୁଡ଼ା ବାସ୍ତବରେ ଧର୍ମଗ୍ଲାନୀର ଚିହ୍ନ ବୋଲି ଶାସ୍ତ୍ରରେ ଲେଖାହେଇଛି। ଆଉ ବର୍ତ୍ତମାନ ପରିସ୍ଥିତି ସମାଜରେ ତ ଦେଖୁଥିବେ, ତ ବର୍ତ୍ତମାନ ସମୟକୁ ବାସ୍ତବରେ ଧର୍ମଗ୍ଲାନୀର ସମୟ କହିବା, ଏବଂ ଏହି ସମୟରେ ହିଁ ସ୍ୱୟଂ ପରମାତ୍ମା ସବୁ ଆତ୍ମାମାନଙ୍କର ପିତା ପରମ ପିତା ଆସିକି କହୁଛନ୍ତି କି ହେ ମାନବାତ୍ମାଏ, ତମେ ସବୁ ଯେଉଁ ଭିନ୍ନ ଭିନ୍ନ ଧର୍ମ ଅନୁସରଣ କରିକି ଆଜି ଦୁଃଖ ପାଉଛ, ଛାଡ଼ ସବୁ, ମୁଁ ତୁମକୁ ଯେଉଁ ସତ୍ୟ ଧର୍ମ ସନାତନ ଧର୍ମ ଜ୍ଞାନ ଦେଉଛି ଶୁଣ, ଏବଂ ସେହି ଧର୍ମରେ ହିଁ ନିଜକୁ ସ୍ଥିତ କଲେ ତମେ ହିଁ ଜୀବନରେ ସୁଖରେ ଶାନ୍ତିରେ ଖୁସିରେ ରହିବ ଏବଂ ସଂସାର ସ୍ୱର୍ଗ ହୋଇଯିବ। ଆଜି ତ ସମୟ ହୋଇସାରିଛି, ମୁଁ ଆଜି ଏଠି ହିଁ ବାସ୍ତବରେ ଆମେ ଆଜିକାର କାର୍ଯ୍ୟକ୍ରମ ରଖିବା। ଆସନ୍ତାକାଲି ମୁଁ ପୁଣି କ୍ଲାରିଫିକେସନ କରିବି କି ସନ୍ନ୍ୟାସ ଧର୍ମ କ'ଣ ଆଉ ଗୃହସ୍ଥ ଧର୍ମ କ'ଣ। ଆଚ୍ଛା।